ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସିକ କାର୍ଯ୍ୟ ଲାଗି ଗତକାଲି ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି. ରାଇଜିଂ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ପାକିସ୍ତାନ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ ଦେବା ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ ବୋଲି ଭାରତର ସୂଚନା. ଯମୁନା ନଦୀର ସ୍ୱଚ୍ଛତା ଦିଗରେ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଗୁଜରାଟ ଟାଇଟନ୍ସକୁ 33 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି. ଏହି ଅବସରରେ ଶ୍ରୀମତୀ ମୁର୍ମୁ 4 ମରଣୋତ୍ତର ସମେତ ମୋଟ 6 କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି. ରାଇଫଲ୍ମ୍ୟାନ୍ ରବି କୁମାର, କଲୋନେଲ୍ ମନପ୍ରୀତ ସିଂ, ପୁଲିସ୍ ଉପ ଅଧୀକ୍ଷକ ଏଚ୍ଏମ୍ ଭଟ୍ଟ ଓ ନାୟକ ଦିଲୱର ଖାନ୍ଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି. ସେହିଭଳି 33 ଶୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯାଇଛି. ସେଥିମଧ୍ୟରୁ ମେଜର ଆଶିଷ ଧୋନଚକ, ସିପାହୀ ପ୍ରଦୀପ ସିଂ, ହାବିଲଦାର ରୋହିତ କୁମାର, କନଷ୍ଟେବଲ ପବନ କୁମାର, ଦେବନ ସି ଓ ବିଜୟନ କୁଟି ଜି ଏବଂ କ୍ୟାପ୍ଟେନ୍ ଦୀପକ ସିଂଙ୍କୁ ସେମାନଙ୍କର ଅଦମ୍ୟ ସାହସିକ କାର୍ଯ୍ୟ ଲାଗି ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି. ଏହିସବୁ ପୁରସ୍କାର ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମୀଙ୍କ ବିଭିନ୍ନ ସାହସିକ କାର୍ଯ୍ୟ ଲାଗି ପ୍ରଦାନ କରାଯାଇଥାଏ. ଏହି ସାହସିକତା ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥାଏ. ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ରିପୋର୍ଟ.
वीरता पुरस्कार रक्षा कर्मियों को कर्तव्य पालन के दौरान स्वयं की सुरक्षा को दरकिनार करके अदम्य साहस और अद्वितीय बहादुरी के लिए दिए जाते हैं. पुरस्कार विजेताओं ने जम्मू कश्मीर और उत्तर पूर्व में आतंकवाद तथा उग्रवाद विरोधी अभियानों, समुद्री डकैती विरोधी अभियानों और अग्निशमन अभियानों सहित विभिन्न अभियानों के दौरान असाधारण साहस का परिचय दिया. वीरता पुरस्कार स्वतंत्रता दिवस और गणतंत्र दिवस के अवसर पर वर्ष में 2 दिए जाते हैं.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ରାଇଜିଂ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀକୁ ଉଦ୍ଘାଟନ କରିବେ. ଉତ୍ତର ପୂର୍ବାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଥିବା ସୁଯୋଗକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ସହିତ ସେଠାରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ. ଏହି ସମ୍ମିଳନୀରେ ମୁଖ୍ୟତଃ ପର୍ଯ୍ୟଟନ, ଆତିଥେୟତା, କୃଷି ଖାଦ୍ୟ ପ୍ରକ୍ରିୟାକରଣ ଏବଂ ତତ୍ସଂଲଗ୍ନ କ୍ଷେତ୍ର, ବୟନଶିଳ୍ପ, ହସ୍ତଶିଳ୍ପ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ତତ୍ସଂଲଗ୍ନ ବିଭିନ୍ନ ସେବା, ଭିତ୍ତିଭୂମି ଓ ଗମନାଗମନ, ଶକ୍ତି, ମନୋରଞ୍ଜନ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି. ଏହି ଅବସରରେ ବିଭିନ୍ନ ଅଧିବେଶନରେ ଏ ସମ୍ପର୍କିତ ନୀତି ତଥା ଭାରତରେ ଉପଲବ୍ଧ ବ୍ୟବସାୟିକ ସୁବିଧା ସୁଯୋଗ ଉପରେ ଆଲୋକପାତ କରାଯିବାର କାର୍ଯ୍ୟସୂଚୀ ରହିଛି. ପାକିସ୍ତାନ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ ଦେବା ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ ବୋଲି ଭାରତ କହିଛି. ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି. ସେ କହିଛନ୍ତି ଆଲୋଚନା ଏବଂ ସନ୍ତାସବାଦ କାର୍ଯ୍ୟକଳାପ ଏକାଠି କରାଯାଇପାରିବ ନାହିଁ. କିଛି ବର୍ଷ ପୂର୍ବରୁ ପାକିସ୍ତାନକୁ ଆତଙ୍କବାଦୀମାନଙ୍କର ଏକ ତାଲିକା ହସ୍ତାନ୍ତର କରାଯାଇଥିଲା. ତଦନୁଯାୟୀ ସେମାନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱାରୋପ କରିଛନ୍ତି. ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ପାକ୍ ଅଧିକୃତ କାଶ୍ମୀରକୁ ତୁରନ୍ତ ଖାଲି କରିବା ଉପରେ ହିଁ ଭାରତ ଏହି ପଡ଼ୋଶୀ ଦେଶ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି.
भारत ने जो एक लिस्ट दिया था पाकिस्तान को कुछ साल पहले, उस लिस्ट में कई एक टेररिस्ट थे, उनको कब वो भारत को हवाले कर रहे हैं इस बात पे बात होगी. जम्मू कश्मीर के मामले में और सिर्फ एक ही बात पर बातचीत होगी, वो है कि जो इल्लीगल तरीके से पाकिस्तान जो भारतीय भूमि को कब्जा कर रखा है उसको जल्द से जल्द वेकेट करे. जहां तक सिंधु जल संधि का सवाल है वो अबेंस में रहेगा तब तक जब तक पाकिस्तान विश्वसनीय तरीके से आतंकवाद को खत्म नहीं करता.
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯମୁନା ନଦୀର ସ୍ୱଚ୍ଛତା ଦିଗରେ ନିଆଯାଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି. ମୁଖ୍ୟତଃ ଏହି ନଦୀରୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯିବା ସହିତ ଦିଲ୍ଲୀରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ଯମୁନା କେବଳ ଗୋଟିଏ ନଦୀ ନୁହେଁ, ବରଂ ଏହା ବିଶ୍ୱାସର ପ୍ରତୀକ। ତେଣୁ ଏହାର ସ୍ୱଚ୍ଛତା ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି। ଏହି ନଦୀର ସ୍ୱଚ୍ଛତା ସହିତ ଦିଲ୍ଲୀର ପରିମଳ ବ୍ୟବସ୍ଥାର ସଶକ୍ତିକରଣ ଦିଗରେ ଏକ 20 ବର୍ଷିଆ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏହା ସହିତ ଦିଲ୍ଲୀରେ ଜଳବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଉପଯୁକ୍ତ ଜଳ ପରିଚାଳନା ଦ୍ୱାରା ସହରର ବିଭିନ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଏହି ଯୋଜନା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଏହି ବୈଠକରେ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ବର୍ଲିନ୍ଠାରେ ୟୁରୋପରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତମାନଙ୍କର ଆଞ୍ଚଳିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବୈଠକରେ ଅପରେସନ୍ ସିନ୍ଦୁର ଏବଂ ସନ୍ତାସବାଦ କାର୍ଯ୍ୟକଳାପ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ଉପରେ ଆଲୋଚନା କରାଯାଇଛି। ସମୟାନୁକ୍ରମେ ୟୁରୋପରେ ହେଉଥିବା ବିଭିନ୍ନ ଘଟଣା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗତକାଲି ଟୋକିଓଠାରେ ତାଙ୍କର ଜାପାନ ପ୍ରତିପକ୍ଷ ତଥା ଉପବୈଦେଶିକ ମନ୍ତ୍ରୀ ତାକେହିରୋ ଫୁନକୋଶିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ ଜାପାନ ମଧ୍ୟରେ ରାଜନୈତିକ, ପ୍ରତିରକ୍ଷା ଓ ସୁରକ୍ଷା, ଅର୍ଥନୈତିକ ସହଯୋଗ ଏବଂ ଜନସମ୍ପର୍କ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମିଶ୍ରୀ ଜାପାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମାସାଟାକା ଓକାନୋ ଓ ବରିଷ୍ଠ ଉପବୈଦେଶିକ ମନ୍ତ୍ରୀ ହିରୋ ୟୁକି ନାମାଜୁଙ୍କ ସହିତ ବିଭିନ୍ନ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମିଶ୍ରୀ ରାଇସିନା ଟୋକିଓ କଥାବାର୍ତ୍ତାର ଦ୍ୱିତୀୟ ସଂସ୍କରଣରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଅପରେସନ୍ ସିନ୍ଦୁର ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବା ଦିଗରେ ଭାରତର ପଦକ୍ଷେପ ସ୍ୱରୂପ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଜାପାନ ଯାଇଥିବା ସର୍ବଦଳୀୟ ସାଂସଦ ଦଳ ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ତାକେଶି ୟୁଆୟାଙ୍କୁ ଭେଟିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଜାପାନର ସହଯୋଗ ଉପରେ ଶ୍ରୀ ଝା ଗୁରୁତ୍ୱ ଆରୋପ କରିଛନ୍ତି। ପହଲଗାମ ସନ୍ତାସବାଦୀ ଆକ୍ରମଣ ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ଗତିରେ ବାଧା ସୃଷ୍ଟି କରିବାର ଏକ ପ୍ରୟାସ ବୋଲି ଶ୍ରୀ ଝା ଜାପାନ ପ୍ରତିନିଧି ମଣ୍ଡଳୀକୁ କହିଛନ୍ତି। ଏହି ଅବସରରେ ଶ୍ରୀ ୟୁଏୟା ଭାରତର ଏହି ଲଢ଼େଇରେ ଦୃଢ଼ ସମର୍ଥନ ରହିଛି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆମ ପ୍ରତିନିଧିଙ୍କ ରିପୋର୍ଟ।
भारतीय प्रतिनिधि मंडल ने बताया कि ऑपरेशन सिंदूर के माध्यम से भारत ने सटीक, लक्षित, अनुपातिक और गैर बढ़ावा देने वाले तरीकों से हमले का जवाब दिया। श्री झा ने आगे बताया कि भारत आतंकवाद के प्रति शून्य सहिष्णुता रखता है और आतंकवादियों और उनके समर्थकों के बीच अंतर नहीं करता है। जापान के विदेश मंत्री ने आतंकवाद के खिलाफ भारत की लड़ाई में जापान के समर्थन को दोहराया और भारतीय पक्ष के संयम की सराहना की। उन्होंने आतंकी गतिविधियों के अपराधियों को दंडित करने की अपील की। प्रतिनिधि मंडल ने जापान के पूर्व प्रधानमंत्री योशिहिदे सुगा और राष्ट्रीय सुरक्षा पर प्रतिनिधि सभा समिति के अध्यक्ष ताकाशी एंडो से भी मुलाकात की। दोनों बैठकों में प्रतिनिधि मंडल ने आतंकवाद के सभी रूपों का मुकाबला करने के लिए भारत की दृढ़ प्रतिबद्धता व्यक्त की।
ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ରୋମ୍ଠାରେ ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହେବ। ଓମାନର ବୈଦେଶିକ ମନ୍ତ୍ରୀ ସାଇଦ୍ ବଦର ବିନ୍ ହମାଦ ବିନ୍ ହାମୁଦ୍ ଆଲ୍ବୁସାଇଦି ଏହି ସୂଚନା ଦେଇଛନ୍ତି। ଗତ ଏପ୍ରିଲ୍ ମାସରୁ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ମସ୍କାଟ୍ଠାରେ ତିନୋଟି ଓ ରୋମ୍ରେ ଗୋଟିଏ ପର୍ଯ୍ୟାୟ କଥାବାର୍ତ୍ତା ଶେଷ ହୋଇଛି। ଇରାନ୍ର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି କଥାବାର୍ତ୍ତା ଚାଲୁ ରହିଥିବା ଜଣାଯାଇଛି। ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 33 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 235 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 64 ବଲ୍ରୁ 170 ରନ୍ କରିଥିବା ବେଳେ ନିକୋଲାସ୍ ପୁରନ୍ 37 ବଲ୍ରୁ 56 ରନ୍ କରି ଅପରାଜିତ ରହିଥିଲେ। 236 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ମାତ୍ର 202 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଲକ୍ଷ୍ନୌ ପକ୍ଷରୁ ୱିଲିୟମ୍ 3 ୱିକେଟ୍ ଅକ୍ତିଆର କରିଥିବା ବେଳେ ଆଭେସ୍ ଖାନ୍ ଓ ଆୟୁଷ ବଦାନୀ 2 ଲେଖାଏଁ ୱିକେଟ୍ ନେଇଛନ୍ତି। ମିଚେଲ୍ ମାର୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁରକ୍ଷାକର୍ମୀଙ୍କ ଅଦମ୍ୟ ସାହସିକ କାର୍ଯ୍ୟ ଲାଗି ଗତକାଲି ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ରାଇଜିଂ ଉତ୍ତର ପୂର୍ବାଞ୍ଚଳ ନିବେଶକ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଗୁଜରାଟ ଟାଇଟନ୍ସକୁ 33 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ଶେଷ ହେଲା।